ଭକ୍ତ ଶ୍ରୀକ୍ଷେତ୍ରକୁ ଆସିଛି ଆଜି ରଥଯାତ୍ରା ଦେଖିବା ପାଇଁ, ତେଣୁ ଶ୍ରୀଗୁଣ୍ଡିଚାକୁ ଆସିଛି ଜଗନ୍ନାଥ ରଥ ଗଢ଼ିବ ଏବଂ ସେ ଟାଣିବ କ'ଣ କହେ। ଘରୁ ଆସିଲି ଜଗାକାଳିଆର ରଥଯାତ୍ରା ଦେଖି, ଯାହା ଦେଖିଲି ତାହା କହୁଛି ଆଖି ମୋ ଗଲା ଲାଖି। ବନ୍ଧୁ ଅସଲ ଗୁଣିଆ ଅସଲ ଗୁଣିଆ ସେ ଚକା ଆଖି। ଏ ଗୀତ ଠାକୁରଙ୍କ ଦୟାରୁ ମୁଁ ନିଜେ ରଚନା କରିଛି। ଗୀତ ଶୁଣନ୍ତୁ।
ଘରୁ ଆସିଲି ଜଗାକାଳିଆର ରଥଯାତ୍ରା ଦେଖି, ଘରୁ ଆସିଲି ଜଗାକାଳିଆର ରଥଯାତ୍ରା ଦେଖି, ଯାହା ଦେଖିଲି ତାହା କହୁଛି ଆଖି ମୋ ଗଲା ଲାଖି। ବନ୍ଧୁ ଅସଲ ଗୁଣିଆ ସେ ଚକାଖି, ବନ୍ଧୁ ଅସଲ ଗୁଣିଆ ସେ ଚକାଖି, ବନ୍ଧୁ ଅସଲ ଗୁଣିଆ ସେ ଚକାଖି। ଘରୁ ଆସିଲି ଜଗାକାଳିଆର ରଥଯାତ୍ରା ଦେଖି, ଆହା ରଥଯାତ୍ରା ଦେଖି, ଯାହା ଦେଖିଲି ତାହା କହୁଛି ଆଖି ମୋ ଗଲା ଲାଖି। ବନ୍ଧୁ ପରମ ଗୁଣିଆ ସେ ଚକାଖି, ବନ୍ଧୁ ଅସଲ ଗୁଣିଆ ସେ ଚକାଖି।
ଜଗନ୍ନାଥ ପହଣ୍ଡି ହୋଇ ଆସିଛନ୍ତି, ଭକ୍ତ ଦେଖିକି କ'ଣ କହୁଛି।
ପହଣ୍ଡି ହୋଇ ଆସୁଛି ଜଗା ପଣ୍ଡା ପଡ଼ିଆରି ମେଳେ, ପହଣ୍ଡି ହୋଇ ଆସୁଛି ଜଗା ପଣ୍ଡା ପଡ଼ିଆରି ମେଳେ, ଚାକ ଚଡ଼ା ଖାଇ କାଳିଆ ନନ୍ଦୀ ଘୋଷକୁ ଚଳେ, ତାହା ନନ୍ଦୀ ଘୋଷକୁ ଚଳେ। ଠାକୁର ରାଜା ଗଜପତି ଯେ
ରଥ ଗଡ଼ି ଗଡ଼ି ମାଉସୀ ମାଆର ଦ୍ୱାର ପାଖରେ ପହଞ୍ଚି,
ମାଉସୀ ମାଆର ପୋଡ଼ ପିଠା ଖାଇ ମନ ହୋଇଗଲା ବୋଧ।
ଜଗନ୍ନାଥ ମାଉସୀ ମାଆର ପୋଡ଼ ପିଠା ଦେଇ ଖାଇଲେ, ତେଣୁ ମନ ବୋଧ ତାଙ୍କର ହୋଇଯାଇଛି।
ମାଉସୀ ମାଆର ପୋଡ଼ ପିଠା ଖାଇ ମନ ହୋଇଗଲା ବୋଧ, ଗୁଣ୍ଡିଚା ମନ୍ଦିରେ ପୋଡ଼ ମୋଡ଼ ଖାଇ କାଳିଆ ହେଲାଣି ବୋଧ, ଆହା କାଳିଆ ହେଲାଣି ବୋଧ। ସନ୍ଧ୍ୟା ଦର୍ଶନ କରି ମୁଁ ଆଜି ସନ୍ଧ୍ୟା ଦର୍ଶନ କରି